ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନଠାରେ ଏଚ୍ଏନ୍ ପ୍ରଦାନ କରୁଛନ୍ ପଦ୍ମ ସମ୍ମାନ। 19 ବର୍ଗଥି 149 ଜଣଙ୍କୁ ଦିଆଯାଉଛି ପଦ୍ମ ପୁରସ୍କାର। ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇକରି ପ୍ରଧାନମନ୍ତ୍ରୀ ଆଉ ପ୍ରତିରକ୍ଷା ମନ୍ତ୍ରୀଙ୍କର ଅନୁଷ୍ଠିତ ହୋଇଛି ବୈଠକ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି 177ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଲେ ରାଜ୍ୟବାସୀ। ଓଡ଼ିଆ ସିନେମା ଆଜି 99 ବର୍ଷରେ ଥାପିଛି ପାହା। 1936 ମସିହା ଆଜିର ଦିନେ ପହିଲା ଓଡ଼ିଆ ସିନେମା ସୀତା ବିବାହ ହୋଇଥିଲା ପୁରୀଠାରେ ମୁକ୍ତିଲାଭ। ଆଉ କାଲ ବୈଶାଖୀର ବଲେ ଆଇବା 5 ଦିନ ତକ ଲାଗି ରହିବା ଧୁକାଗଡ୍ଡି ସହିତ ବର୍ଷା। ଏଥର ପୁରା ଖବର। ରାଷ୍ଟ୍ରପତି ଭବନର ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଏଚ୍ଏନ୍ ଜାରି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭିନ୍ ଭିନ୍ କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ହାସଲ କରିଥିବା 19 ବର୍ଗଥି 149 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍। ଗଲା ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ସମ୍ମାନ ଲାଗି ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ନାଁ ଘୋଷଣା କରାଯାଇଥିଲା। ରାଷ୍ଟ୍ରପତି ଭବନର ଚାଲିଥିବା ସମ୍ମାନ ସମାରୋହଥି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ତାଙ୍କର ଆବାସିକ କାର୍ଯ୍ୟାଳୟନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭେଟିଛନ୍। 40 ମିନିଟ୍ ଧରିକିରି ହୋଇଥିବା ବୈଠକଟି ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ଉତ୍ରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ଶ୍ରୀ ସିଂ ଆଲୋଚନା କରିଛନ୍। ରାଜ୍ୟରେ ଥିବା 12 ପାକିସ୍ତାନୀ ନାଗରିକଙ୍କ ଭିତରୁ ଜଣେ ଆଜି ଦେଶ ଛାଡ଼ିଥିବାର କଥା ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ଯେନ୍ମାନେ ଲମ୍ବା ସମୟ ଲାଗି ଭିଜା ପାଇଛନ୍ କି ଯେନ୍ମାନଙ୍କର ଆବେଦନ ବିଚାରାଧୀନ ରହିଛି ସେ ମାମଲାମାନଙ୍କର ଲାଗି ଆଇବା ନିର୍ଦ୍ଦେଶନାମା ତକ ଅଟକିବାର ଲାଗି ଶ୍ରୀ ଖୁରାନିଆ କହିଛନ୍। ଇନ ଜଣେଇ ଦିଆଯାଇପାରେ ଯେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଉତ୍ରୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପାକିସ୍ତାନୀ ନାଗରିକମାନଙ୍କୁ ଚିହ୍ନଟ କରାଯାଇକରି ଦେଶ ଛାଡ଼ବାର ଲାଗି କୁହାଯାଇଛି। ଓଡ଼ିଶାନ ରହିକରି ବେଆଇନ ଭାବେ ରାସନ କାର୍ଡ ଆଉ ଆଧାର କାର୍ଡ ହାସଲ କରିଥିବା ପାକିସ୍ତାନୀ, ବାଂଲାଦେଶୀ, ମ୍ୟାନମାରର ନାଗରିକମାନଙ୍କୁ ଚିହ୍ନଟ କରାଯାଇକରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ସେମାନଙ୍କର କାର୍ଡମାନଙ୍କୁ ରଦ୍ଦ କରାଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ବେଆଇନ ଭାବେ ସରକାରୀ ସୁବିଧା ପାଉଥିବା ବିଦେଶୀ ନାଗରିକମାନଙ୍କୁ ଚିହ୍ନଟ କରିବାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍। ସେମାନଙ୍କୁ ଖୋଜିକରି ରାସନ କାର୍ଡ ରଦ୍ଦ କରିବାର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଲ୍ଦି ସେମାନଙ୍କୁ ଖୋଜିକରି ବାହାର କରାଯିବା ଓ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 177ତମ ଜୟନ୍ତୀ ଅବସରରେ ଆଜି ତାଙ୍କୁ ସୁର୍ତା କରିକରି ତାଙ୍କର ଜନ୍ମମାଟ କଟକ ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ କରାଯାଉଛି। ବିଧାନସଭା ପରିସରର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜୟନ୍ତୀ ପାଳନ ଅବସରରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇକରି ମଧୁବାବୁଙ୍କର ପ୍ରତିମୂର୍ତ୍ତି ଫୁଲମାଲ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଆଉ ଗୌରବର ପ୍ରତୀକ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଟି ମଧୁବାବୁଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍।
ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ପ୍ରତୀକ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ସମ୍ମାନାର୍ଥେ ଆମ ସରକାର ଚଳିତ ବର୍ଷ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ତାଙ୍କର ଜନ୍ମସ୍ଥାନ ସତଭାମାପୁରଠାରେ ଆଡମ୍ବର ପୂର୍ଣ୍ଣ ଭାବରେ ପାଳନ କରିଛନ୍ତି। ଆମର ଓଡ଼ିଆର ସ୍ୱାଭିମାନ ଥିଲେ ମଧୁବାବୁ। ଆଜି ସେହି ଯୁଗ ଜନ୍ମାନଙ୍କ ଜନ୍ମ ଦିବସରେ ଏହି ଯୋ ପୂଜାର ପରମ୍ପରାକୁ ବଜାୟ ରଖିବା ପାଇଁ ଏବଂ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣର ଜଣେ ସୁଦକ୍ଷ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜି ବେଲବୁଡ଼େ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମଧୁବାବୁଙ୍କ ଜୟନ୍ତୀ ଆଉ ଆଇନଜୀବୀ ଦିବସ ଅବସରରେ ବଲାଙ୍ଗୀର ସିଭିଲ୍ କୋର୍ଟ ପରିସରର ଜିଲ୍ଲା ଓକିଲ ସଂଘ ତରଫରୁ ମଧୁବାବୁ ଜୟନ୍ତୀ ଆଉ ଅଧିବକ୍ତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ସଭାପତିତ୍ୱତି ହୋଇଥିବା କାର୍ଯ୍ୟକ୍ରମଟି ବହୁତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇକରି ମଧୁବାବୁଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଏବିପି ସମ୍ମିଳନୀ କକ୍ଷନ ଜିଲ୍ଲା ସିଭିଲ୍ ବାର୍ ଏସୋସିଏସନ୍ ତରଫରୁ ମଧୁବାବୁ ଜୟନ୍ତୀ ଆଉ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଓଡ଼ିଶା ହାଇକୋର୍ଟର ଆଗର ବିଚାରପତି ଜଷ୍ଟିସ୍ ରଘୁବୀର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମଧୁବାବୁ ଓଡ଼ିଆ ଜାତିର ପରିଚୟ ଆର୍ ଆଇନଜୀବୀମାନଙ୍କର ନୀତି ଆଦର୍ଶର ପ୍ରତୀକ ବୋଲି କହିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ହଲ୍ଠାରେ ଅନ୍ତର୍ଜାତୀୟ ସମବାୟ ବଛର 2025 ଉତ୍ସବ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଜୋଶୀଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ମଧୁବାବୁଙ୍କ ଫଟୋଚିତ୍ରଟି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲାଗି ସମକର ସହଯୋଗ ଆଉ ସମବାୟ ଆନ୍ଦୋଳନର ଭୂମିକା ବାବଦେ ଅତିଥିମାନେ କହିଥିଲେ। ଦେବଗଡ଼ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଅନ୍ତର୍ଜାତୀୟ ସମବାୟ ବର୍ଷ ଆଉ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସ୍ୱତନ୍ତ୍ର ଓଡ଼ିଶା ଗଠନ ଦିଗେ ମଧୁବାବୁଙ୍କର ଭୂମିକା ଆଉ ସମବାୟ ଆନ୍ଦୋଳନ ବାବଦେ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ତରଫୁ ଆଇନଜୀବୀ ଦିବସ ଆଉ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଦୀପ ପୁରୋହିତଙ୍କର ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମଟି ବରିଷ୍ଠ ଆଇନଜୀବୀମାନେ ଲୋକୁ ଆଇନ ସହାୟତା ଯୋଗାଇ ଦେବା ଦିଗେ ସାମାଜିକ ଅନୁଷ୍ଠାନମାନଙ୍କର ଭୂମିକା ଆଉ ଆଇନର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଆ ସିନେମା ଆଜ 99 ବର୍ଷରେ ପାହାଥାପିଛେ। 1936 ମସିହା ଆଜିର ଦିନେ ପହିଲା ଓଡ଼ିଆ ସିନେମା ସୀତା ବିବାହ ପୁରୀ ଲକ୍ଷ୍ମୀ ଟକିଜ୍ଠାରେ ମୁକ୍ତି ଲାଭ କରିଥିଲା। ସେଦିନୁ ଆଜ ତକ୍ ଓଡ଼ିଆ ସିନେମା ନୂଆ ପ୍ରଯୁକ୍ତି, କାହାଣୀ, ବିବିଧତା ଆର୍ ବୈଶ୍ୱିକ ପରିଚୟ ସହିତ ଆଗ୍କେ ବଢ଼ୁଛେ। ଓଡ଼ିଆ ସିନେମା ପ୍ରକୃତ ଭାବେ ଓଡ଼ିଶାର ସାଂସ୍କୃତିକ ଗରିମା, ଲୋକଜୀବନର କଥା ଆର୍ ସମାଜର ଭାବନାକେ ରୂପେଲି ପର୍ଦ୍ଦାଥି ଅମର କରିଛେ। ଇନ ଜନେଇ ଦିଆଯାଇପାରେ ଯେ 2000 ମସିହା ଆଗରୁ ରାଜ୍ୟ ପାଖାପାଖି 120 ଅତକା ସିନେମା ହଲ୍ ଥିଲା। ହେଲେ 2015 ମସିହାନୁ ରାଜ୍ୟର ସିନେମା ହଲ୍ର ସଂଖ୍ୟା 85 ତଲ୍କେ ଖସି ଆସିଛି। ଏହାଦେ ରାଜ୍ୟ ମାତ୍ର 55 ସିନେମା ହଲ୍ନୁ ଚଳଚ୍ଚିତ୍ରମାନ ପ୍ରଦର୍ଶିତ ହେଉଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମ ଜରିଏ ସବୁ ଓଡ଼ିଆ ସିନେପ୍ରେମୀ, ଦର୍ଶକ, କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆର୍ ଓଡ଼ିଆ ଚଳଚ୍ଚିତ୍ର ସାଙ୍ଗେ ଯୋଡ଼ି ହୋଇଥିବା ସମକୁ ଅଭିନନ୍ଦନ ଆଉ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ ସୀତା ବିବାହ ଚଳଚ୍ଚିତ୍ରକେ ସୁର୍ତା କରିକରି ଆଜି ଭୁବନେଶ୍ୱରଠାରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁଲିସ ବିଭାଗ ନ ଖାଲି ଥିବା 16,500 ପଦବୀ ଖୁବ୍ ଜଲ୍ଦି ପୂରଣ କରାଯିବା ଆଉ ଏଥିଲାଗି ପଦକ୍ଷେପ ମୂଲ ହେଲାନ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ରାଉରକେଲା ଗସ୍ତଥି ଆସିକରି ଶ୍ରୀ ଖୁରାନିଆ ଭିନ୍ ଭିନ୍ ଅଧିକାରୀମାନଙ୍କ ସଙ୍ଗେ ଇଲାକାର ଆଇନ ଶୃଙ୍ଖଳା ସ୍ଥିତି ବାବଦେ ଆଲୋଚନା କରିଛନ୍। ରାଉରକେଲା ସ୍ମାର୍ଟ ସିଟି ହେବାର ଉତ୍ତରୁ ଯେନ୍ ସବୁ କାମ ବାକି ପଡ଼ିଥିଲା ସେ ବାବଦେ କାମ ଆଗ୍କେ ବଢ଼ାବାର ଲାଗି ଆଲୋଚନା କରିଛନ୍। ପଡ଼ୋଶୀ ରାଜ୍ୟମାନଙ୍କେ ହେଉଥିବା ଅପରାଧକେ ନଜରଥି ରଖିକରି ଅପରାଧ ନିୟନ୍ତ୍ରଣ ଦିଗେ ସେନର ଅଧିକାରୀମାନଙ୍କ ଆଲୋଚନା କରିକିରି ରଣନୀତି ତିଆରି କରାଯିବା ବୋଲି ଶ୍ରୀ ଖୁରାନିଆ କହିଛନ୍। ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କର ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣିଥି 73 ଅଭିଯୋଗ ଆସିଥିଲା। ଇନ୍କେ ଆସିଥିବା ଅଭିଯୋଗ ଆଉ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଶିବିରକେ ଆସିଥିବା ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ଆର୍ ଏସ୍ପି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସମ୍ମିଳନୀ କକ୍ଷନ ହୋଇଥିବା ଶିବିରଟି 88 ଅଭିଯୋଗ ଦାଖଲ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକଠାରେ ହୋଇଥିବା ମିଳିତ ଜନଶୁଣାଣିଥି 58 ଅଭିଯୋଗ ଆଗତ ହୋଇଥିଲା। ଗୋଟିଏ ଅଭିଯୋଗକେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ ସହାୟତା ଲାଗି ପଠାଯାଇଥିଲା। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ବୁଧିଆନାଲି ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବା ଶିବିରଟି 44 ଅଭିଯୋଗ ଆଗତ ହୋଇଥିଲା। ସବୁ ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଲୋକଙ୍କର ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆ ଲୋକଦୃଷ୍ଟି କଲେଜ ପରିସରର ସ୍ୱାଭିମାନ ଦିବସ ଅବସରରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥାପନା ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମ ମୂଲ ହେବାର କିନ୍ ଗାନ୍ଧିଜୀଙ୍କର ପ୍ରିୟ ବୈଷ୍ଣବ ଜନ ଗାନ କରାଯାଇଥିଲା। ଅତିଥିମାନେ ତାର ଉତ୍ତରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକେ ଅନାବରଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଇବାକାଲ ସେମିଫାଇନାଲ ମ୍ୟାଚ୍ ଖେଳାଯିବା। ଦୁଇଟା ସେମିଫାଇନାଲ ମ୍ୟାଚ୍ ମୁମ୍ବାଇ ସିଟି ଏଫ୍ସି ଜମସେଦପୁର ଆର୍ ମୋହନ ବାଗାନ ଏଫ୍ସି ଗୋଆ ଭିତରେ ଖେଳା ହେବା। ସିଆଡ଼େ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆଇବା 3 ତାରିଖ ଦିନ ହେବା। ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ଆଜ ପାଞ୍ଚ ଦିନ ତକ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। କାଲବୈଶାଖୀର ଲାଗି ତାପମାତ୍ରା 3-5 ଡିଗ୍ରୀ ତକ କମ୍ବା। ପଶ୍ଚିମ ଓଡ଼ିଶା ସହିତ 20 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ବର୍ଷାକୁ ନେଇକରି ସତର୍କ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନଠାରେ ଏଛେନ୍ ପ୍ରଦାନ କରୁଛନ୍ ପଦ୍ମ ସମ୍ମାନ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇକରି ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଷ୍ଠିତ ହୋଇଛି ବୈଠକ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି 177ତମ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ଜଣାଲେ ରାଜ୍ୟବାସୀ। ଆଉ କାଲବୈଶାଖୀର ବଲେ ଆଇବା 5 ଦିନ ତକ ଲାଗି ରହିବା ଧୁକାଗଡ୍ଡି ସହିତ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।